ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାନଦୀ ଖଣିର ବିକାଶ ଯୋଜନାକେ ଅନୁମୋଦନ କରିଛନ୍। ଏଥିଲାଗି ରାଜ୍ୟ ସରକାର 240 କୋଟି ଟଙ୍କା ଖର୍ଚ୍ଚା କରିବେ। ଯୋଜନାଥି ସମ୍ବଲପୁର ମନ୍ଦଲିଆନୁ ଚାଉଁରପୁର ତକ ମହାନଦୀ ଖଣିର ବିକାଶ ଲାଗି 160 କୋଟି ଟଙ୍କା ଖର୍ଚ୍ଚ କରାଯିବା। ଭୁବନେଶ୍ୱର ପାଣ୍ଡ୍ରା ପାଖେ କୁଆଖାଇ ଆର୍ କୁଶଭଦ୍ରା ନଦୀ ଖଣିର ବିକାଶ ଲାଗି 80 କୋଟି ଟଙ୍କା ଖର୍ଚ୍ଚ କରାଯିବା। 2025-26 2027-28 ଭିତରେ ଯୋଜନାକେ କାର୍ଯ୍ୟକାରୀ କରାଯିବା। ଯୋଜନାକେ ଅନୁମୋଦନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକେ ପରିବେଶ, ସାଂସ୍କୃତିକ ଆର୍ ଆଧ୍ୟାତ୍ମିକ ପର୍ଯ୍ୟଟନର କେନ୍ଦ୍ରସ୍ଥଳ କରାଯିବା। ଏହି ପର୍ଯ୍ୟଟନ ସ୍ଥଳୀମାନେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶର 15 ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନ ଆଜି ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନର 10:30 ରାଷ୍ଟ୍ରପତି ଭବନଠାରେ ତାଙ୍କୁ ପଦ ଆର୍ ଗୋପନୀୟତାର ଶପଥ ପାଠ କରାବେ। ଏ ଅବସରରେ ବହୁତଟି ନେତା ମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତାମାନେ ଭିଲ୍ ସାମିଲ ହେବେ ବୋଲିକରି ସୂଚନା ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ ଚାଲିଥିବା ଡିଜିଟାଲ କୃଷି ସର୍ବେକ୍ଷଣ 2025 କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ଗଲାକାଲି ସମୀକ୍ଷା କରିଛନ୍। ବୈଠକଟି ଶ୍ରୀ ଆହୁଜା ଡିଜିଟାଲ କୃଷି ସର୍ବେକ୍ଷଣ କାମକେ ପରିଚା ନିର୍ଭୁଲ କରବାର ଉପରେ ଜୋର ଦେଇଛନ୍। ଏତାର ସହିତ ସେପ୍ଟେମ୍ବର 30 ତକ ସର୍ବେକ୍ଷଣ କାମ ସାରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଭିଲ୍ ଦେଇଛନ୍। ସେପ୍ଟେମ୍ବର 10 ତକ ରାଜ୍ୟର 30 ଯାକ ଜିଲ୍ଲାନୁ ଚିହ୍ନଟ 2,94,00,000 ଏତକା ପ୍ଲଟ ଭିତରୁ ପାଖାପାଖି 2,50,00,000 ପ୍ଲଟ ସର୍ବେକ୍ଷଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେଥିର୍ ଭିତରୁ ଏବତକ 1,54,00,000 ଏତକା ପ୍ଲଟର ସର୍ବେକ୍ଷଣ କରାଯାଇଛି ବୋଲି ବୈଠକନୁ ସୂଚନା ମିଳିଛି। ନିଖିଳ ଓଡ଼ିଶା ବୈଧ ମାପ ବିଜ୍ଞାନ ଅଧିକାରୀ ସଂଘର 40 ସାଧାରଣ ପରିଷଦ ବୈଠକ ଗଲାକାଲି ଭୁବନେଶ୍ୱରଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଭାଗକେ ଅଏତକା କ୍ରିୟାଶୀଳ କରବାର ଉପରେ ଜୋର ଦେଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ବ୍ୟବସ୍ଥାକେ ପରିଛା ଫଟିକ କରବାର ଲାଗି ବୈଧ ମାପ ବିଜ୍ଞାନ ବିଭାଗ ଅଏତକା ସତର୍କ ହେବାର୍କେ ଆର୍ ମଝି ମଝିରେ ମାପବାର ଯନ୍ତ୍ର ଆର୍ ମାପକମାନଙ୍କର ଯାଞ୍ଚ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ନୂଆ ନୋଟାରୀ ନିଯୁକ୍ତି ପ୍ରକ୍ରିୟା ଆର୍ ଆଇନଜୀବୀମାନଙ୍କର ଡାଟାବେସ୍ ତୁର୍ତ୍ତି ତିଆରି କରବାର୍କେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରଠାରେ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ହୋଇଥିବାର ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଆଇନଜୀବୀ ଆର୍ ନୋଟାରୀମାନଙ୍କର ଲାଗି ଗୋଟିଏ ଖାସ୍ ୱେବ୍ ପୋର୍ଟାଲ ରହିବା, ଏତାର ଜରିଏ ସମ୍ପୁ ପଞ୍ଜୀକୃତ କରାଯିବା, ନୂଆ ନିଯୁକ୍ତି ଲାଗି ଭିଲ୍ ଇ ପୋର୍ଟାଲ ଜରିଆ ଆବେଦନ କରିପାରିବେ। ସେନ୍ତା ନୋଟାରୀମାନେ ନିଜର କାମ ବାବଦେ ସବୁଦିନିଆ ତଥ୍ୟ ପୋର୍ଟାଲଟି ଦାଖଲ କରିବେ। ପୁରୀ ଶ୍ରୀମନ୍ଦିରନୁ ଶ୍ରୀମନ୍ଦିର ଚାରି ଦ୍ୱାରେ ନିୟୋଜିତ ଥିବାର ପୁଲିସ କର୍ମଚାରୀମାନଙ୍କର ପିନ୍ଧିଥିବାର ପୋଷାକଟି ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି। ଏତାର ଜରିଏ ଶ୍ରୀମନ୍ଦିର ପରିସରକେ ଯାଉଥିବାର ସନ୍ଦିଗ୍ଧ ଲୋକର ଉପରେ କଡ଼ା ନଜର ରଖାଯାଇପାରବା। ସେନ୍ତା ଶ୍ରୀମନ୍ଦିର ଭିତରକେ କଟକଣା ଲାଗିଥିବାର ଦରବମାନଙ୍କୁ ଭିଲ୍ ଠାପ୍ କରବାର୍କେ କ୍ୟାମେରା ସାହାଯ୍ୟ କରବା। ଅଣସେବାୟତମାନଙ୍କୁ ଭିଲ୍ ଚିହ୍ନଟ କରାଯାଇକରି ସେମାନଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ନିଆଯାଇପାରବା ବୋଲିକରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଜିଏସ୍ଟି ପରିଷଦ ବୈଠକଟି ବହୁତଟି ଅତି ଜରୁରୀ ଦରବ ଉପରେ ଟିକସ ଛାଡ଼ କରବାର ଲାଗି ପ୍ରସ୍ତାବ ଦିଆଯାଇଛି, ଯେନ୍ଟାକି ଦେଶର ଗରିବ ଆର୍ ମଧ୍ୟବିତ୍ତ ପରିବାର ଲାଗି ବହୁତ ବଡ଼ ଆଶ୍ୱସ୍ତି ଆଣିଦେଇଛି। କେନ୍ଦ୍ର ସରକାରଙ୍କ ରାୟ ବା ପିଢ଼ିର ଜିଏସ୍ଟି ସଂସ୍କାରକେ ସବୁ ମହଲଟି ସ୍ୱାଗତ କରାଯାଇଛି। ଏ ବାବଦେ ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ସିଦ୍ଧାର୍ଥ ଡିଗ୍ରୀ କଲେଜର ଅର୍ଥନୀତି ବିଭାଗର ମୁଖ୍ୟ ଡକ୍ଟର ଧୀରେନ୍ଦ୍ର କୁମାର ନାୟକ କହିଛନ୍ତି,
ଜିଏସ୍ଟିର ଉଦ୍ଦେଶ୍ୟ ହେଉଛି ଭିନ୍ନ ଭିନ୍ନ କରକୁ ଏକ ସଂଯୁକ୍ତ କରରେ ପରିଣତ କରିବା, କରର ଜଟିଳତା କମେଇବା, ବ୍ୟବସାୟକୁ ସହଜ କରିବା, ଉତ୍ପାଦନ ଖର୍ଚ୍ଚ କମେଇ ଉପଭୋକ୍ତାଙ୍କୁ ସୁବିଧା ଦେବା। ଭାରତ ସରକାର ନୂତନ ଜିଏସ୍ଟି ପ୍ରଣାଳୀ 22 ସେପ୍ଟେମ୍ବର 2025 କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଏହି ପ୍ରଣାଳୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର ପ୍ରଣାଳୀକୁ ସହଜ କରିବା ଏବଂ ଉପଭୋକ୍ତାଙ୍କୁ ବିଭିନ୍ନ ଲାଭ ଦେବା ଏବଂ ଅର୍ଥନୈତିକ ପ୍ରଗତିକୁ ସମର୍ଥନ କରିବା।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲାନ ଚାଲିଥିବା ମିଶନ ଶକ୍ତି ଆର୍ ଜୀବିକା ମିଶନ କାମକାଜର ମାସିକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକର ସୂଚନା ଅନୁସାରେ ଜିଲ୍ଲାନ 20,000 ଲକ୍ଷପତି ଦିଦି ତିଆରି କରବାର ଲକ୍ଷ୍ୟ ରଖାଯାଇଛି। ଏତାର ଭିତରୁ 16,500 ଲକ୍ଷପତି ଦିଦି ବନିସାରିଛନ୍ତି। ଖୁବ୍ ଜଲ୍ଦି 20,000 ଲକ୍ଷ୍ୟ ହାସଲ କରାଯିବା ବୋଲିକରି ଜିଲ୍ଲାପାଳ କହିଛନ୍ତି। ନୂଆଦିଲ୍ଲୀଠାରେ ହୋଇଥିବା 14 ଜାତୀୟ ଭୋଭିନା ମାର୍ଶାଲ ଆର୍ଟ ଚାମ୍ପିୟନସିପ୍ 2025 ଓଡ଼ିଶା ପୁଲିସ୍କେ 2 ସ୍ୱର୍ଣ୍ଣ ଆର୍ 3 ରୌପ୍ୟ ପଦକ ମିଳିଛି। ଓଡ଼ିଶା ପୁଲିସ୍ର 3 ଖେଳାଳି ପଦକ ଜିତିକରି ରାଜ୍ୟ ଆର୍ ପୁଲିସ୍ ବିଭାଗ ଲାଗି ଗୌରବ ଆଣିଛନ୍। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।